ଦ୍ୱିତୀୟ ସାମୁଏଲ ଷୋହଳ ପର୍ବ ଦାଉଦ ଉଠାଣିଶୃଙ୍ଗ ପାର ହୋଇ ଅଳ୍ପ ବାଟ ଅଗ୍ରସର ହେଲା ଉତ୍ତାରେ ଦେଖ, ମଫିବୋସତର ଦାସ ଶିବ ସଜ୍ଜିତ ହୋଇ ଗର୍ଦ୍ଧବ ସଙ୍ଗେ ନେଇ ତାଙ୍କୁ ଭେଟିଲା। ସେହି ଗର୍ଦ୍ଧବମାନଙ୍କ ଉପରେ 200 ରୁଟି, 100 ପେନ୍ଥା ଦ୍ରାକ୍ଷାଫଳ ଓ 100 ଗ୍ରୀଷ୍ମକାଳୀନ ଫଳ ଓ 1 କୁମ୍ଫା ଦ୍ରାକ୍ଷାରସ ଥିଲା। ତହିଁରେ ରାଜା ଶିବକୁ କହିଲେ, ଏସବୁରେ ତୁମ୍ଭର ଅଭିପ୍ରାୟ କ'ଣ? ତହୁଁ ଶିବ କହିଲା, ଏ ଗର୍ଦ୍ଧବ ଦୁଇଟି ରାଜପରିବାରଙ୍କ ଚଢ଼ିବା ନିମନ୍ତେ, ପୁଣି ଏହି ରୁଟି ଓ ଗ୍ରୀଷ୍ମକାଳୀନ ଫଳ ଯୁବାମାନଙ୍କ ଆହାର ନିମନ୍ତେ, ଆଉ ଦ୍ରାକ୍ଷାରସ ପ୍ରାନ୍ତରରେ କ୍ଳାନ୍ତ ହେବା ଲୋକମାନେ ପାନ କରିବେ। ତେବେ ରାଜା କହିଲେ, ତୁମ୍ଭ ପ୍ରଭୁର ପୁତ୍ର କାହିଁ? ତହିଁରେ ଶିବରାଜାଙ୍କୁ କହିଲା, ଦେଖନ୍ତୁ, ସେ ଜେରୁସାଲେମରେ ଅଛନ୍ତି, କାରଣ ସେ କହିଲେ, ଇସ୍ରାଏଲ ବଂଶ ଆଜି ଆମ୍ଭ ପୈତୃକ ରାଜ୍ୟ ଆମ୍ଭକୁ ଫେରାଇ ଦେବେ। ଏଥିରେ ରାଜା ଶିବକୁ କହିଲେ, ଦେଖ, ମଫିବୋସତର ସର୍ବସ୍ୱ ତୁମ୍ଭର ହେଲା। ତହୁଁ ଶିବ କହିଲା, ମୁଁ ପ୍ରଣାମ କରୁଅଛି। ହେ ମୋହର ପ୍ରଭୁ ମହାରାଜ, ମୁଁ ଆପଣଙ୍କ ଦୃଷ୍ଟିରେ ଯେପରି ଅନୁଗ୍ରହ ପାଏ। ଏଥିଉତ୍ତାର ଦାଉଦ ରାଜା, ବହୁରିମରେ ଉପସ୍ଥିତ ହୁଅନ୍ତେ, ଦେଖ, ସାଉଲ ବଂଶର ପରିବାରଭୁକ୍ତ ଏକ ବ୍ୟକ୍ତି ସେଠାରୁ ବାହାର ହୋଇ ଆସିଲା, ତାହାର ନାମ ସିମିଇ, ସେ ଗେରାର ପୁତ୍ର। ସେ ବାହାରି ଆସିବା ବେଳେ ଅଭିଶାପ ଦେଉ ଦେଉ ଆସିଲା, ଆଉ ସେ ଦାଉଦଙ୍କୁ ଓ ଦାଉଦ ରାଜାଙ୍କର ସବୁ ଦାସଙ୍କୁ ପଥର ମାରିଲା। ସେତେବେଳେ ସମସ୍ତ ଲୋକ ଓ ସମସ୍ତ ବୀର ତାଙ୍କର ଦକ୍ଷିଣରେ ଓ ବାମରେ ଥିଲେ। ପୁଣି ସିମିଇ ଅଭିଶାପ ଦେଉ ଦେଉ ଏପରି କହିଲା, ଆରେ ରକ୍ତପାତି ମନୁଷ୍ୟ, ଆରେ ପାପାଧମ ଲୋକ, ଦୂର ହୁଅ, ଚାଲିଯାଅ। ଯାହାର ପଦରେ ତୁ ରାଜ୍ୟ କରୁଥିଲୁ, ସେହି ସାଉଲ ବଂଶର ସମସ୍ତ ରକ୍ତପାତର ପ୍ରତିଫଳ ତତେ ସଦାପ୍ରଭୁ ଦେଉଅଛନ୍ତି। ପୁଣି ସଦାପ୍ରଭୁ ତୋର ପୁତ୍ର ଅବସାଲମ ହସ୍ତରେ ରାଜ୍ୟ ସମର୍ପଣ କରିଅଛନ୍ତି। ଆଉ ଦେଖ, ତୁ ତୋ ନିଜ ଦୁଷ୍ଟତାରେ ଧରାପଡ଼ିଅଛୁ, କାରଣ ତୁ ରକ୍ତପାତି ମନୁଷ୍ୟ। ସେତେବେଳେ ସରୁଆର ପୁତ୍ର ଅବିଷୟ ରାଜାଙ୍କୁ କହିଲା, ଏ ମଲା କୁକୁରଟା କାହିଁକି ମୋ ପ୍ରଭୁ ମହାରାଜାଙ୍କୁ ଅଭିଶାପ ଦେବ? ଅନୁମତି ଦେଉନ୍ତୁ, ମୋ ପାର ହୋଇଯାଇ ତାହାର ମୁଣ୍ଡ କାଟିପକାଏ। ତହିଁରେ ରାଜା କହିଲେ, ହେ ସରୁଆର ପୁତ୍ରମାନେ, ତୁମ୍ଭମାନଙ୍କ ସହିତ ମୋର କ'ଣ କରିବାର ଅଛି? ସେ ତ ଅଭିଶାପ ଦେଉଅଛି, ପୁଣି ଦାଉଦକୁ ଅଭିଶାପ ଦିଅ ବୋଲି ସଦାପ୍ରଭୁ ତାହାକୁ କହିଅଛନ୍ତି, ଏଥିପାଇଁ କିଏ କହିବ? ତୁମ୍ଭେ କାହିଁକି ଏପରି କଲ? ଆହୁରି ଦାଉଦ ଅବିଷୟକୁ ଓ ଆପଣାର ଦାସ ସମସ୍ତଙ୍କୁ କହିଲେ, ଦେଖ, ମୋହର ଔରସରୁ ଜାତ, ମୋର ପୁତ୍ର ମୋର ପ୍ରାଣ ନେବାକୁ ଚାହୁଁଅଛି, ତେବେ ଏ ବିନ୍ୟାମିନୀୟ ଲୋକ କି ଏବେ ତତୋଧିକ ନ କରିବ, ତାଙ୍କୁ ଛାଡ଼, ସେ ଅଭିଶାପ ଦେଉ, କାରଣ ସଦାପ୍ରଭୁ ତାହାକୁ ଅନୁମତି ଦେଇଅଛନ୍ତି। ହୋଇପାରେ ମୋ ପ୍ରତିକୃତ ଏହି ଅପରାଧକୁ ସଦାପ୍ରଭୁ ଦୃଷ୍ଟିପାତ କରିବେ ଓ ଆଜି ତାହାର ଦତ୍ତ ଅଭିଶାପ ପରିବର୍ତ୍ତେ ସଦାପ୍ରଭୁ ମୋହର ମଙ୍ଗଳ କରିବେ। ଏହିରୂପେ ଦାଉଦ ଓ ତାଙ୍କର ଲୋକମାନେ ପଥ ଦେଇ ଗଲେ। ପୁଣି ସିମି ତାଙ୍କ ପାଖେ ପାଖେ ପର୍ବତ ପାର୍ଶ୍ୱ ଦେଇ ଚାଲିଲା, ପୁଣି ଚାଲୁ ଚାଲୁ ଅଭିଶାପ ଦେଲା ଓ ତାଙ୍କ ଉପରେ ପଥର ଓ ଧୂଳି ପକାଇଲା। ଏଉତାରେ ରାଜା ଓ ତାଙ୍କର ସଙ୍ଗୀ ଲୋକ ସମସ୍ତେ କ୍ଳାନ୍ତ ହୋଇ ଆସିଲେ, ପୁଣି ସେଠାରେ ସେମାନେ ରାତିରେ ବିଶ୍ରାମ କଲେ। ଏଥିମଧ୍ୟରେ ଅବସାଲମ ଓ ତାହା ସଙ୍ଗେ ଅହିଥୋଫଲ ଓ ସମସ୍ତ ଇସ୍ରାଏଲୀୟ ଲୋକ ଜେରୁସାଲେମକୁ ଆସିଲେ। ପୁଣି ଦାଉଦଙ୍କର ମିତ୍ର ଅର୍କୀ ଓ ହୁସୟ ଅବସାଲମ ନିକଟକୁ ଆସନ୍ତେ, ହୁସୟ ଅବସାଲମଙ୍କୁ କହିଲା, ମହାରାଜ ଚିରଜୀବୀ ହେଉନ୍ତୁ, ମହାରାଜ ଚିରଜୀବୀ ହେଉନ୍ତୁ। ତହିଁରେ ଅବସାଲମ ହୁସୟକୁ କହିଲା, ତୁମ୍ଭ ମିତ୍ର ପ୍ରତି ତୁମ୍ଭର କି ଏହି ଦୟା? ତୁମ୍ଭେ କାହିଁକି ଆପଣା ମିତ୍ର ସଙ୍ଗରେ ଗଲ ନାହିଁ? ହୁସୟ ଅବସାଲମଙ୍କୁ କହିଲା, ତାହା ନୁହେଁ, ମାତ୍ର ସଦାପ୍ରଭୁ ଓ ଏହି ଲୋକମାନେ ଓ ସମୁଦାୟ ଇସ୍ରାଏଲ ଲୋକ ଯାହାଙ୍କୁ ମନୋନୀତ କଲେ ମୁଁ ତାଙ୍କରି ହେବି ଓ ତାଙ୍କ ସଙ୍ଗେ ମୁଁ ରହିବି। ପୁନଶ୍ଚ ମୁଁ କାହାର ସେବା କରିବି? ମୁଁ କି ତାଙ୍କ ପୁତ୍ର ସାକ୍ଷାତରେ ସେବା କରିବି ନାହିଁ? ମୁଁ ଯେପରି ତୁମ୍ଭ ପିତାଙ୍କ ସାକ୍ଷାତରେ ସେବା କରିଅଛି, ସେପରି ଆପଣଙ୍କ ସାକ୍ଷାତରେ ମଧ୍ୟ କରିବି। ସେତେବେଳେ ଅବସାଲମ ଅହିଥୋଫଲକୁ କହିଲା, ଏବେ ଆମ୍ଭମାନଙ୍କର କି କର୍ତ୍ତବ୍ୟ? ଏ ବିଷୟରେ ତୁମ୍ଭେ ପରାମର୍ଶ ଦିଅ। ତହିଁରେ ଅହିଥୋଫଲ ଅବସାଲମଙ୍କୁ କହିଲା, ତୁମ୍ଭ ପିତା ଗୃହ ଜଗିବା ନିମନ୍ତେ ଆପଣଙ୍କର ଯେଉଁ ଉପପତ୍ନୀମାନଙ୍କୁ ଛାଡ଼ିଯାଇ ଅଛନ୍ତି, ତୁମ୍ଭେ ସେମାନଙ୍କ ସହିତ ସହବାସ କର, ତହିଁରେ ତୁମ୍ଭେ ଆପଣା ପିତାର ଦୁର୍ଗନ୍ଧ ସ୍ୱରୂପ ହେବ, ଏହା ସମୁଦାୟ ଇସ୍ରାଏଲ ଶୁଣିବେ, ତହୁଁ ତୁମ୍ଭ ସଙ୍ଗୀ ସମସ୍ତ ଲୋକଙ୍କ ହସ୍ତ ସବଳ ହେବ। ଏଉତାରେ ଲୋକମାନେ ଅବସାଲମ ନିମନ୍ତେ ଗୃହର ଛାତ ଉପରେ ଏକ ତମ୍ବୁ ପ୍ରସାରିଲେ, ତହୁଁ ଅବସାଲମ ସମସ୍ତ ଇସ୍ରାଏଲ ସାକ୍ଷାତରେ ଆପଣା ପିତାଙ୍କ ଉପପତ୍ନୀମାନଙ୍କ ସହିତ ସହବାସ କଲା। ସେ ସମୟରେ ଅହିଥୋଫଲ ଯେଉଁ ମନ୍ତ୍ରଣା ଦିଏ, ସେହି ମନ୍ତ୍ରଣା ପରମେଶ୍ୱରଙ୍କ ବାକ୍ୟ ଦ୍ୱାରା ଉତ୍ତର ପାଇବା ତୁଲ୍ୟ ଥିଲା। ଦାଉଦ ଓ ଅବସାଲମ ଉଭୟଙ୍କ ପ୍ରତି ଅହିଥୋଫଲର ସମସ୍ତ ମନ୍ତ୍ରଣା ଏହି ପ୍ରକାର ଥିଲା।